2007 ମସିହାରେ ମୁଁ ଯେତେବେଳେ ପ୍ରାୟ 37 ବର୍ଷ ପରେ ଓଡ଼ିଶା ଫେରି କଟକରେ ପୁଣି ରହିଲି, ସେତେବେଳେ ଦିନେ ଭୁବନେଶ୍ୱରରେ ଗୋଟିଏ ଏଡିଟିଂ ଷ୍ଟୁଡ଼ିଓର ମନିଟରରେ ମୁଁ ଦେଖିଲି ଆମେ ବୋଲି ଏକ ମ୍ୟୁଜିକ୍ ଡିଭିଡ଼ିର କିଛି ଅଂଶ, ଆଉ ଦେଖି ବିଶ୍ୱାସ କରିପାରିଲିନି ଯେ ଓଡ଼ିଶାରେ ଓଡ଼ିଆ ଗୀତକୁ ଭିତ୍ତି କରି ଏମିତି କାମ ହୋଇପାରେ। ମୁଁ ସେ ଗୀତ ସବୁ ବାରମ୍ବାର ଶୁଣିଛି, ଭୁବନେଶ୍ୱରର ପ୍ରଦର୍ଶନୀ ପଡ଼ିଆରେ ତାଙ୍କ ଷ୍ଟେଜ୍ ଶୋ ଦେଖିଛି। ମୁଁ ଭାବେ ଅକ୍ଷୟ ମହାନ୍ତିଙ୍କ ମୃତ୍ୟୁ ପରେ ତଥାକଥିତ ଓଡ଼ିଆ ଆଧୁନିକ ଗୀତର ଉତ୍କଟ ଅନୁକରଣ ଆଉ ବ୍ୟବସାୟୀକରଣ ଭିତରେ ଆମେ ଥିଲା ଏକ ଗେମ୍ ଚେଞ୍ଜର। ଅବଶ୍ୟ ଯାହା ଓଡ଼ିଶାରେ ହୋଇଥାଏ ଆମକୁ ଶୁଣିଥିବା ଅପେକ୍ଷା ତାକୁ ନ ଶୁଣିଥିବା ଲୋକଙ୍କ ସଂଖ୍ୟା ବେଶୀ। ଯେଉଁମାନେ ଆମେ ଶୁଣିନାହାନ୍ତି ସେମାନେ ସଂକଳନରେ ତାର ବାସ୍ନା ଉଚ୍ଚାରଣ ପାଇବେ ବୋଲି ମୋର ବିଶ୍ୱାସ। ଶୁଣନ୍ତୁ ବିଭୁକିଶୋର କେମିତି ଗୋଟିଏ ଅସ୍ପଷ୍ଟ ସ୍ୱପ୍ନର ଠିକଣା ଖୋଜୁଛନ୍ତି ଏକ କବିତାର ଅଭିବ୍ୟକ୍ତିରେ। କିଛି ନ ଫୁଟିଥିବା ଗୋଲାପ ଆଉ ଗୋଟିଏ ଧରା ନ ପଡ଼ିଥିବା ବାଘ, ଯେଉଁ କବିତାର ସାରାଂଶ ତୁମେ ମୋତେ ସେଇଠି ଖୋଜିବ।
ଫୁଟିଥିବା ଗୋଲାପ ଗୋଟେ ଧରା ନ ପଡ଼ିଥିବା ବାଘ, କିଛି ନ ଫୁଟିଥିବା ଗୋଲାପ ଗୋଟେ ଧରା ନ ପଡ଼ିଥିବା ବାଘ, ଯେଉଁ କବିତାର ସାରାଂଶ ଯେଉଁ କବିତାର ସାରାଂଶ ତୁମେ ମୋତେ ସେଇଠି ଖୋଜିବ। କିଛି ନ ଫୁଟିଥିବା ଗୋଲାପ ଗୋଟେ ଧରା ନ ପଡ଼ିଥିବା ବାଘ, ଗୋଟିଏ ନ ଶୋଇଥିବା ରାତି ଓ ତାର ନ ଉଇଥିବା ଜହ୍ନ, ଯେଉଁ ସହରର ଇତିହାସ ନହେଲେ ଅଭିଶାପ, ଗୋଟିଏ ନ ଶୋଇଥିବା ରାତି ଓ ତାର ନ ଉଇଥିବା ଜହ୍ନ, ଯେଉଁ ସହରର ଇତିହାସ ନହେଲେ ଅଭିଶାପ, ତାର ପଦନ ମୁଖ ପାଚିରି ପାଖରେ ମୁଁ ଥିବି, ଠିକ୍ ଅନୁପସ୍ଥିତି ପରି ଠିକ୍ ଅନୁପସ୍ଥିତି ପରି।